ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଆସନ୍ତା 6 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ। ହ୍ରାସ ପାଇଲା ବ୍ୟବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, କେତେକ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଅନୁଭୂତ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 6 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକାଳରେ ଶ୍ରୀ ମୋଦି ଦୁଇଟି ନିର୍ବାଚନ ସଭାରେ ଯୋଗଦେବେ। ବିଜେପି ରାଜ୍ୟ ଉପସଭାପତି ଗୋଲୋକ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସେହି ଦିନ ସକାଳ 10:00 ବ୍ରହ୍ମପୁରଠାରେ ଏକ ସାଧାରଣ ସଭାରେ ଯୋଗଦେବା ପରେ ନବରଙ୍ଗପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଉଭୟ ସ୍ଥାନରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଆସନ୍ତା 13 ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ 4 ଲୋକସଭା ଏବଂ ଏହା ଅଧୀନସ୍ଥ 28 ବିଧାନସଭା ଆସନ ପାଇଁ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଲୋକସଭା ଆସନ ସହିତ 7 ବିଧାନସଭା ଆସନ ପାଇଁ ପ୍ରଚାର ଜୋର ଧରିଛି। ଏହି ପ୍ରକ୍ରିୟାରେ ରାଜ୍ୟର 3 ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। କଳାହାଣ୍ଡି ଲୋକସଭା ଆସନରେ ମୋଟ 11 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ଅନ୍ୟ ବିଧାନସଭା ଆସନ ତୁଳନାରେ ନର୍ଲା ବିଧାନସଭା ଆସନରୁ ସର୍ବାଧିକ 12 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ସହ ରୋଡ୍ ଶୋ ମାଧ୍ୟମରେ ଦଳର ଜନକଲ୍ୟାଣକାରୀ ଯୋଜନାକୁ ଦଳୀୟ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ପହଞ୍ଚାଇବା ସହ ତାଙ୍କ ଦଳକୁ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି। କଳାହାଣ୍ଡି ଜିଲ୍ଲାର ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ ସମ୍ଭାଦଦାତା ସୁନୀଲ କୁମାର ପାଢ଼ୀଙ୍କ ଏକ ରିପୋର୍ଟ।
କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଏଥର ସଭିଙ୍କ ନଜର ରହିଛି। ଏଠାରେ ଲଢ଼େଇ ବିଜେଡି ବନାମ କଂଗ୍ରେସ ମଧ୍ୟରେ ହେବାକୁ ଥିବାବେଳେ ବିଜେପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଜଣାପଡୁଛି। ଜିଲ୍ଲାର ଅଭିଜ୍ଞ ନେତା ବଳଭଦ୍ର ମାଝୀ ପ୍ରଥମ ଥର ପାଇଁ ପୁରୁଣା ଚିହ୍ନ ପରିବର୍ତ୍ତେ କଂଗ୍ରେସରୁ ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି। ତାଙ୍କ ସହ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ପ୍ରାର୍ଥୀ ବିକାଶ ରେକର୍ଡକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବାବେଳେ କଂଗ୍ରେସ ମହିଳା ସଶକ୍ତିକରଣ, ଚାଷୀ ସମସ୍ୟା, ବିଜେପି ବିକଶିତ ଭାରତକୁ ନେଇ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଛି। ଜିଲ୍ଲାର ଜୁନାଗଡ଼ ବିଧାନସଭା କ୍ଷେତ୍ରକୁ ଯଦି ଆମେ ଦେଖିବା, ଜୁନାଗଡ଼ ବିଧାନସଭାରୁ ଲଗାତାର 2 ବିଧାୟକ ହୋଇଛନ୍ତି ବିଜେଡିର କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର। ଚଳିତ ଥର ମଧ୍ୟ ଦଳ କ୍ୟାପ୍ଟେନ୍ଙ୍କ ଉପରେ ଭରସା କରି ତାଙ୍କୁ ପ୍ରାର୍ଥୀ କରିଥିବାବେଳେ ସେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ରହିଛନ୍ତି। ବିଜେପିରୁ ପୁଣି ଥରେ ଏହି ଆସନରୁ ମନୋଜ ମେହେର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ ରିପୋର୍ଟ ଅନୁଯାୟୀ ଏଥରକ ଏଠାରେ ରୋଚକ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅପରପକ୍ଷେ କଂଗ୍ରେସ ତୁଲେଶ୍ୱର ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏହା ତାଙ୍କ ପାଇଁ ରାଜନୈତିକ ଜୀବନର ପ୍ରଥମ ସୁଯୋଗ ହୋଇଛି। ଆକାଶବାଣୀ ସମାଚାର ପାଇଁ କଳାହାଣ୍ଡିରୁ ସୁନୀଲ କୁମାର ପାଢ଼ୀ।
କନ୍ଧମାଳ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜେଡି ପକ୍ଷରୁ ବିଧାୟକ ସାଲୁକା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶ୍ରୀ ପ୍ରଧାନ 2019-2024 ପର୍ଯ୍ୟନ୍ତ ବିଜେଡିରୁ ବିଧାୟକ ଥିଲେ। କନ୍ଧମାଳ ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଅମିର ଚାନ୍ଦ ନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ଫୁଲବାଣୀ ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରତିଭା କହଁର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାଳଚେର ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ଦଳୀୟ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ କୁଚିଣ୍ଡା ବିଧାନସଭା ପାଇଁ ଆଜି ବିଜେପି ବିଧାୟକ ପ୍ରାର୍ଥୀ ରବିନାରାୟଣ ନାୟକ ସମର୍ଥକଙ୍କ ସହ ନିରାଡମ୍ବର ଭାବରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ଆଜି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୀତାକାନ୍ତ ରୋହିଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କର ସମର୍ଥକଙ୍କ ସହ ଏକ ର୍ୟାଲିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବିଧାନସଭା ଆସନ ପାଇଁ ଆଜି ଉଭୟ ବିଜେପି ଏବଂ ବିଜେଡି ଦଳର ଦଳୀୟ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସହ ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ମଧ୍ୟ ଏକ ନିର୍ବାଚନ ଶୋଭାଯାତ୍ରାରେ ସହର ପରିକ୍ରମା କରି ରିଟର୍ଣ୍ଣିଂ ଅଧିକାରୀଙ୍କଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏହି ବିଧାନସଭା ଆସନ ପାଇଁ ବିଏସ୍ପି ପ୍ରାର୍ଥୀ ମନ୍ଦଦରୀ ଛତ୍ରିଆ ଏବଂ ଆମ୍ରେଦକାରୀ ପାର୍ଟିର ସୁରଜ କୁଶଳ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀ ଦୁଇଜଣ କମ୍ୟୁନିଟି ରିସର୍ଚ୍ଚ ପର୍ସନ୍ଙ୍କୁ କାର୍ଯ୍ୟରୁ ଅନ୍ତର ଆଦେଶ ଦେଇଛନ୍ତି। ସେମାନଙ୍କ ବିରୁଦ୍ଧରେ ମିଳିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ଆଦେଶକୁ ତତ୍କ୍ଷଣାତ୍ ଲାଗୁ କରାଯାଇଛି। ବ୍ୟବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ 19 ଟଙ୍କା ହ୍ରାସ ପାଇଛି। ତୈଳ ଯୋଗାଣ କମ୍ପାନୀଗୁଡ଼ିକ ଦ୍ୱାରା ଏହି ପରିବର୍ତ୍ତିତ ଦର ତୁରନ୍ତ ଲାଗୁ କରାଯାଇଛି। ମୂଲ୍ୟ ସଂଶୋଧନ ପରେ 19 କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ 1745.50, କୋଲକାତାରେ 1869, ମୁମ୍ବାଇରେ 1698.50 ଏବଂ ଚେନ୍ନାଇରେ 1911 ରହିଛି। ତେବେ ଘରୋଇ ଏଲ୍ପିଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦେଶ ଗଠନରେ ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଉଛି। ଏହାକୁ ମଇ ଦିବସ ମଧ୍ୟ କୁହାଯାଉଛି। ସମଗ୍ର ବିଶ୍ୱରେ ଅର୍ଥନୈତିକ ଏବଂ ସାମାଜିକ ଅଧିକାର ହାସଲ କରିବା ଦିଗରେ ଶ୍ରମିକଙ୍କ ବଳିଦାନକୁ ମନେ ପକାଇବା ଏହି ଦିବସର ଉଦ୍ଦେଶ୍ୟ। ଆଜିର ଦିନରେ ବିଶ୍ୱର କୋଣ ଅନୁକୋଣରେ ଶ୍ରମିକଙ୍କ କାର୍ଯ୍ୟଦକ୍ଷତାକୁ ସମ୍ମାନ ଜଣାଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତରେ ଶ୍ରମିକ ଦିବସ 1923 ପାଳନ କରାଯାଉଛି। ମଇ ଦିବସ ଅବସରରେ ଶ୍ରମିକଙ୍କ ସହିତ ଯୋଡ଼ି ହୋଇଥିବା ସଂସ୍ଥା କଳକାରଖାନାଗୁଡ଼ିକର ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାର ଖବର ମଧ୍ୟ ଆମର ହସ୍ତଗତ ହୋଇଛି। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ଏବଂ ବେସରକାରୀ ଘରୋଇ ବସ୍ କର୍ମଚାରୀ ସଂଘ ମିଳିତ ଶ୍ରମିକ ମଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବସ୍ଷ୍ଟାଣ୍ଡଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ମଞ୍ଚର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ 11 ଦଫା ଦାବି ସମ୍ଭଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଶୋଭାଯାତ୍ରା ଏବଂ ଆଲୋଚନାଚକ୍ର ଆଦିର ଆୟୋଜନ କରାଯାଇଥିଲା। ଭଦ୍ରକ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସୁପରସୋନିକ୍ ମିସାଇଲ୍ ଆସିଷ୍ଟେଡ୍ ରିଲିଜ୍ ଅଫ୍ ଟର୍ପେଡୋ ସ୍କାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ର ବୁଡ଼ାଜାହାଜ ନିରୋଧୀ ଯୁଦ୍ଧ କ୍ଷମତା ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ ଏହି କ୍ଷେପଣାସ୍ତ୍ରରେ ପାରାସୁଟ୍ ସମେତ ଅତ୍ୟାଧୁନିକ ଦିଗ ନିର୍ଣ୍ଣୟକାରୀ ବ୍ୟବସ୍ଥା ରହିଛି। ଆଜି ସକାଳ 8:30 ସମୟରେ ଏହି କ୍ଷେପଣାସ୍ତ୍ରକୁ ଗ୍ରାଉଣ୍ଡ ମୋବାଇଲ୍ ଲଞ୍ଚରରୁ ଉତ୍କ୍ଷେପଣ କରାଯାଇଥିଲା। ପରୀକ୍ଷଣ ସମୟରେ ଏହାର ପ୍ରତ୍ୟେକ ବିଷୟକୁ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓ ଏବଂ ସହଯୋଗୀ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ରାଷ୍ଟ୍ରୀୟ ଗୁଣବତ୍ତା ନିଶ୍ଚିତକରଣ ୟୁନିଟ୍ର ଏକ ପ୍ରତିନିଧି ଦଳ ଆଜି ଅନୁଗୁଳ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ ଡାକ୍ତର ଅମିତାଭ ଶାହାଙ୍କ ନେତୃତ୍ୱରେ ଆସିଥିବା ଦଳ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଏହାର ଭିଭିଭୂମି, ଚିକିତ୍ସା ସେବା, ରୋଗୀ ସେବା ଏବଂ ଔଷଧ ବଣ୍ଟନ ବ୍ୟବସ୍ଥା ତଦାରଖ କରିଥିଲେ। ପରିଦର୍ଶନ ସମୟରେ ଅନୁଗୁଳ ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କଟକ ଓ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି। କେତେକ ସ୍ଥାନରେ ପବନ ସହ କୁଆପଥର ବୃଷ୍ଟି ହୋଇଛି। କେତେକ ଜାଗାରେ ଗଛ ଉପୁଡ଼ି ସଡ଼କ ଯୋଗାଯୋଗ ବ୍ୟାହତ ହୋଇଥିଲା। କୁଆପଥର ବୃଷ୍ଟି ଯୋଗୁଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଏକ ବିମାନ ଜରୁରୀ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଏହି ବିମାନଟିର କୁଆପଥର ବୃଷ୍ଟି ଯୋଗୁଁ ୱିଣ୍ଡ ସିଲ୍ ଭାଙ୍ଗି ଯାଇଥିଲା। ଉଡ଼ାଣର 10 ମିନିଟ୍ ମଧ୍ୟରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା। ତେବେ ଯାତ୍ରୀଙ୍କୁ ସୁରକ୍ଷିତ ଦିଲ୍ଲୀ ନେବା ପାଇଁ ଅନ୍ୟ 2 ବିମାନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସମଗ୍ର ରାଜ୍ୟରେ ଆଜି ମଧ୍ୟ ପ୍ରବଳ ଗରମ ଅନୁଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲେ ମଧ୍ୟ ଅପରାହ୍ନ 2:30 ସୁଦ୍ଧା ସର୍ବୋଚ୍ଚ ଦିନ ତାପମାତ୍ରା 43.4°C ସମ୍ଭଲପୁରଠାରେ ରେକର୍ଡ କରାଯାଇଛି। ଅନ୍ୟ ସହରଗୁଡ଼ିକ ମଧ୍ୟରେ ହୀରାକୁଦ, ଝାରସୁଗୁଡ଼ା, ଚାନ୍ଦବାଲି ଏବଂ ରାଉରକେଲାର ତାପମାତ୍ରା 42°C ଉପରେ ରେକର୍ଡ କରାଯାଇଛି। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଆସନ୍ତା 6 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ। ହ୍ରାସ ପାଇଲା ବ୍ୟବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, କେତେକ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଅନୁଭୂତ। ଆଞ୍ଚଳିକ ସମ୍ଭାଦ ଆଜି ପାଇଁ ଏତିକିରେ ଶେଷ ହେଲା।